ମୁଁ ସଞ୍ଜୟ କୁମାର ମଲ୍ଲିକ ଧୀରଗୁଡ଼ି ଏସ୍ଡିଓର ସଭାପତି ସମସ୍ତ ସାହି ଏବଂ ଆମର ସମସ୍ତ 11 ୱାର୍ଡର ବାସିନ୍ଦାମାନଙ୍କୁ ଅବଗତ କରାଯାଉଛି କି ଆସନ୍ତା 23 ଯେଉଁ ଅବପାତ ସୃଷ୍ଟି ହେବ ବା ସେଟା ଭୟଙ୍କର ବାତ୍ୟାରେ ପରିଣତ ହେବ ଏବଂ ସମସ୍ତଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଉଛି କି ଆମର ସାହିର ଆଦାଳ ବୃଦ୍ଧ ନେତାଠୁ ଆରମ୍ଭ କରି ଏବଂ ବୁଢ଼ାବୁଢ଼ୀ ଛୋଟ ପିଲାମାନେ କିପରି ନିଜର ଜୀବନକୁ ସେମାନେ ସୁଚାରୁ ରୂପେ ନିୟନ୍ତ୍ରଣ କରିପାରିବେ ସେଥିପାଇଁ ସେମାନେ ସାବଧାନ ରହିବା ସହିତ ଆମର ତଳ ଅଞ୍ଚଳରେ ଥିବା ଯେଉଁ ଭାଇମାନେ ରହୁଛନ୍ତି ସେମାନଙ୍କ ଭିତରକୁ ପାଣିର ମଧ୍ୟ ପ୍ରବେଶ କରିପାରେ ବହୁତ ଅବପାତ ହେବ ତେଣୁକରି ସେଥିରେ ବହୁତ ପାଣି ହୋଇଯିବ ଯାହାଫଳରେ ଅନ୍ୟମାନଙ୍କର ଘରେ ପଶିପାରେ କିମ୍ବା ନାଳ ନର୍ଦ୍ଦମା ଗୁଡ଼ିକର ଯେଉଁ ଆବର୍ଜନା ଆସିବି ପଶିପାରେ ଏଥିପାଇଁ ସମସ୍ତେ ତାକୁ କେମିତି ସୁଚାରୁ ରୂପେ ତୁଲାଇବେ ଏବଂ ଯେହେତୁ ବସ୍ତି ବାସିନ୍ଦାମାନଙ୍କର ବେଶୀ ଆଜବେଷ୍ଟ ଘର ରହୁଛି ସମସ୍ତେ ତାଙ୍କୁ ସୁରକ୍ଷିତ ରଖିବା ପାଇଁ ଉପରେ କିଛି ବାଲିବସ୍ତା ହେଉ କି ଓଜନଦାର ଜିନିଷ ହେଉ ରଖିପାରିବେ ଆଉ ଆମର ଯେଉଁ ପ୍ରକାରର ବାତ୍ୟାର ରୂପ ନେବାର ଅଛି ବୃଷ୍ଟିର ଅବପାତ ହେବାର ଅଛି ବହୁତ ଜିଲ୍ଲାମାନଙ୍କ ମଧ୍ୟରୁ ଆମର ଖୋର୍ଦ୍ଧା ଜିଲ୍ଲା ବି ରେଡ୍ ଆଲର୍ଟରେ ଅଛି ତେଣୁକରି ଆମେ ସମସ୍ତେ ଏହା ପାଇଁ ବହୁତ ପ୍ରକାରର ପ୍ରତିରୋଧକ ଭାବେ ବା ଏହାକୁ କେମିତି ଆମେ ସମସ୍ତେ ସଜାଗ ରହିବା ଆମର ଜୀବନ ହାନି ନ ହେବ ଆମେ ସମସ୍ତେ ଏକତ୍ରିତ ରହି ମିଳିମିଶି ସମସ୍ତେ ପରସ୍ପରଙ୍କୁ ସାହାଯ୍ୟ କରିବା ଆଉ ଆମର ଯେକୌଣସି ମେଡିସିନ ପ୍ରସ୍ତୁତି ହେଉ କିମ୍ବା ବିଏମ୍ସି ତରଫରୁ କେମିତି ଯୋଗାଇ ଦିଆଯାଉ ସେଥିପାଇଁ ଆମେ ସମସ୍ତେ ସମସ୍ତଙ୍କ ସାଙ୍ଗରେ ଯୋଗାଯୋଗ ରଖିବା ଆମ ସାହିର କୌଣସି ପ୍ରକାର ଅସୁବିଧା ନ ହେବ କିମ୍ବା ଆମ ୱାର୍ଡର କୌଣସି ପ୍ରକାର ଲୋକର ଜୀବନ କ୍ଷୟ ହେବ ନାହିଁ କି ଧନଜୀବନ କ୍ଷୟ ହେବ ନାହିଁ ସେଥିପାଇଁ ଆମେ ସମସ୍ତେ ସଜାଗ ରହିବା ଆଉ ସମସ୍ତେ ସମସ୍ତଙ୍କର କର୍ତ୍ତବ୍ୟ କରିବା ଆଉ ଆମେ ମଧ୍ୟ ଏହି ବାତ୍ୟାକୁ କେମିତି ମୁକାବିଲା କରିବା ଆଉ ଏ ଅବପାତକୁ କେମିତି ଦୂରୀଭୂତ କରିବା ସେଥିପାଇଁ ସମସ୍ତେ ଆମକୁ ପ୍ରୟାସ ଜାରି ରଖିବା।